ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଲାଗି ମିଳିତ ଭାବେ କାର୍ଯ୍ୟ କରିବାକୁ ନିଜର ପ୍ରତିବଦ୍ଧତା ଦୋହରାଇଲେ ଭାରତ ଓ ଆମେରିକା। କୋଭିଡ ମହାମାରୀ ସମୟରେ କର୍ତ୍ତବ୍ୟରତ ଡାକ୍ତରଙ୍କ ପରିବାରବର୍ଗ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ 50 ଲକ୍ଷ ଟଙ୍କାର ବୀମା ରାଶି ପାଇପାରିବେ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଇମ୍ଫାଲସ୍ଥିତ ନୁପିଲାଲ ସ୍ମାରକୀ ସ୍ଥଳୀରେ ବୀର ମହିଳା ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ରାଷ୍ଟ୍ରପତି। ମଧ୍ୟପ୍ରଦେଶକୁ ନକ୍ସଲମୁକ୍ତ ରାଜ୍ୟ ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ। ଏବଂ ଚଣ୍ଡିଗଡ଼ରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ T20 କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 51 ରନ୍ରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଟେଲିଫୋନ୍ ଯୋଗେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, ଏହି ଅବସରରେ ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତିର ସମୀକ୍ଷା କରାଯିବା ସହିତ ବିଭିନ୍ନ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଲାଗି ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଉଭୟ ନେତା ନିଜ ନିଜର ପ୍ରତିବଦ୍ଧତା ଦୋହରାଇଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। COVID-19 ମହାମାରୀ ସମୟରେ କର୍ତ୍ତବ୍ୟରତ ଡାକ୍ତରମାନଙ୍କ ପରିବାରବର୍ଗ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ 50 ଲକ୍ଷ ଟଙ୍କାର ବୀମା ରାଶି ପାଇପାରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସର୍ବୋଚ୍ଚ ଅଦାଲତ ଏହି ଯୋଜନାରୁ ଘରୋଇ ଡାକ୍ତରମାନଙ୍କୁ ବାଦ୍ ଦେଇଥିବା ସମ୍ପର୍କିତ ବମ୍ବେ ହାଇକୋର୍ଟଙ୍କ ଏକ ରାୟକୁ ମଧ୍ୟ ଅଗ୍ରାହ୍ୟ କରିଛନ୍ତି। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ବେଞ୍ଚ ଏହି ରାୟ ଦେଇଛନ୍ତି। ଅଦାଲତ କହିଛନ୍ତି, ମହାମାରୀ ନିୟମ ଏବଂ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଡାକ୍ତରମାନଙ୍କ ସେବା ଏହି ପରିଧିରେ ଆସୁଛି। ମହାମାରୀ ସମୟରେ ଆଗଧାଡ଼ିର କର୍ମୀମାନଙ୍କ ଲାଗି ମଧ୍ୟ ଏହି ବୀମା ଯୋଜନା ଉଦ୍ଦିଷ୍ଟ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। 2020 ମୁମ୍ବାଇର ଥାନେରେ ଏକ ଘରୋଇ ଡାକ୍ତରଙ୍କ ମୃତ୍ୟୁ ପରେ ତାଙ୍କ କ୍ଲିନିକ୍ COVID-19 ହସ୍ପିଟାଲ ରୂପେ ସ୍ୱୀକୃତିପ୍ରାପ୍ତ ନ ହୋଇଥିବା ଦୃଷ୍ଟିରୁ ଏହି ବୀମା ରାଶି ତାଙ୍କୁ ପ୍ରଦାନ କରାଯାଇ ନଥିଲା। ସମ୍ପୃକ୍ତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଇମ୍ଫାଲଠାରେ ନୁପିଲାଲ ସ୍ମାରକୀସ୍ଥଳ ଗସ୍ତ କରି ମଣିପୁରର ବୀର ମହିଳା ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାପରେ ସେ ସେନାପତି ଗସ୍ତ କରି ସେଠାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ରାଷ୍ଟ୍ରପତି ଜିଲ୍ଲାର ବିକାଶ ଲାଗି କେତେଗୁଡ଼ିଏ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଦୁଇଦିନିଆ ମଣିପୁର ଗସ୍ତରେ ଯାଇ ରାଷ୍ଟ୍ରପତି ଗତକାଲି ଅପରାହ୍ନରେ ଇମ୍ଫାଲଠାରେ ପହଞ୍ଚିଛନ୍ତି। ଗତ ସନ୍ଧ୍ୟାରେ ରାଷ୍ଟ୍ରପତି ମୁର୍ମୁ 1,387 କୋଟି ଟଙ୍କା ମୂଲ୍ୟ ଅଟକଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା, ସଡ଼କ ଓ ରାଜପଥ, ଆଦିବାସୀ ବିକାଶ, କୃଷି, ବିଦ୍ୟୁତ୍ ଓ ପାନୀୟ ଜଳ କ୍ଷେତ୍ର ଆଦି ରହିଛି। ଏହି ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ କରି ରାଷ୍ଟ୍ରପତି କହିଛନ୍ତି, ଏହାଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ଭିତ୍ତିଭୂମି ଉନ୍ନତ ହୋଇପାରିବ ଏବଂ ରାଜ୍ୟର ଅର୍ଥନୈତିକ କାରବାର ତ୍ୱରାନ୍ୱିତ ହୋଇପାରିବ। ମଣିପୁରର ଏକ ସମାବେଶୀ ବିକାଶ ଏବଂ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 15 ତାରିଖଠାରୁ ଜୋର୍ଡାନ, ଇଥିଓପିଆ ଓ ଓମାନକୁ 4-ଦିନିଆ ଗସ୍ତରେ ଯିବେ। ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଜୋର୍ଡାନ ଗସ୍ତ କରିବେ। ଜୋର୍ଡାନର ରାଜା ଅବଦୁଲ୍ଲା ଦୁଇ ବିନ୍ ଅଲ୍ ହୁସେନଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ସେଠାକୁ ଯାଉଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏବଂ ଜୋର୍ଡାନର ରାଜା ମିଳିତ ଭାବେ ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ଉପରେ ସମୀକ୍ଷା କରିବା ସହିତ ବିଭିନ୍ନ ଆଞ୍ଚଳିକ ସମସ୍ୟା ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଓ ଜୋର୍ଡାନ ମଧ୍ୟରେ କୂଟନୈତିକ ସମ୍ପର୍କର 75 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦ୍ୱାରା ଆପୋଷ ଅଭିବୃଦ୍ଧି ଓ ସମୃଦ୍ଧି ଲାଗି ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବାରେ ସହାୟକ ହେବା ସହିତ ଆଞ୍ଚଳିକ ଶାନ୍ତି, ସମୃଦ୍ଧି, ସ୍ଥିରତା ଓ ସୁରକ୍ଷା ବଜାୟ ରଖିବା ଦିଗରେ ଭାରତର ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରଠାରୁ ଶ୍ରୀ ମୋଦି 16 ତାରିଖ ଦିନ ଇଥିଓପିଆକୁ ପ୍ରଥମ ଗସ୍ତ କରିବେ। ତାଙ୍କ ଇଥିଓପିଆ ପ୍ରତିପକ୍ଷ ଡକ୍ଟର ଆବିର୍ ଅହମ୍ମଦ ଅଲ୍ଲୀଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତ କରୁଛନ୍ତି। ଏହି ଅବସରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଦ୍ୱିପକ୍ଷୀୟ ସମ୍ପର୍କକୁ ବିଭିନ୍ନ କ୍ଷେତ୍ରରେ ସମ୍ପ୍ରସାରଣ କରିବା ଉପରେ ଆଲୋଚନା କରିବେ। ଗ୍ଲୋବାଲ୍ ସାଉଥ୍ର ଭାଗିଦାରୀ ହୋଇଥିବା ଦୃଷ୍ଟିରୁ ନିବିଡ଼ ବନ୍ଧୁତ୍ୱ ଏବଂ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଦୁଇ ଦେଶର ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତୀୟମାନ ହେଉଛି। ଗସ୍ତର ଶେଷ ପର୍ଯ୍ୟାୟରେ 17 ତାରିଖରେ ପ୍ରଧାନମନ୍ତ୍ରୀ ଓମାନର ସୁଲତାନ ହାଇଥାମ୍ ବିନ୍ ତାରିକ୍ଙ୍କ ନିମନ୍ତ୍ରଣ କ୍ରମେ ସେହି ଦେଶ ଗସ୍ତ କରିବେ। ଏହା ହେଉଛି ଶ୍ରୀ ମୋଦିଙ୍କର ଦ୍ୱିତୀୟ ଓମାନ ଗସ୍ତ। ଏହି ଗସ୍ତ ଅବସରରେ ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଥିବା ଦ୍ୱିପକ୍ଷୀୟ ରଣନୈତିକ ଭାଗିଦାରୀର ସମୀକ୍ଷା କରିବେ। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ପୂର୍ତ୍ତିର 70 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ମଧ୍ୟପ୍ରଦେଶକୁ ନକ୍ସଲମୁକ୍ତ ରାଜ୍ୟ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଘୋଷଣା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଦେଶରୁ ନକ୍ସଲବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲକ୍ଷ୍ୟ ନେଇ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଫଳରେ ଏହି ସଫଳତା ମିଳିଛି। ବାଲାଘାଟ ଜିଲ୍ଲାରେ ଦୁଇଜଣ ମାଓବାଦୀଙ୍କର ଆତ୍ମସମର୍ପଣ ଅବସରରେ ପୁନଃ ଥଇଥାନରୁ ନବଯୌବନ ପ୍ରାପ୍ତି ଅଭିଯାନ ଅଧୀନରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଭୋପାଳରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଯାଦବ ଏହା କହିଛନ୍ତି। ସୁରକ୍ଷା କର୍ମଚାରୀଙ୍କ ଅଦମ୍ୟ ସାହସ ଓ ତ୍ୟାଗ ଯୋଗୁଁ ନକ୍ସଲ ପ୍ରଭାବିତ ବାଲାଘାଟକୁ ଏଥିରୁ ମୁକ୍ତ କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜିଲ୍ଲାର ବିର୍ସା ଥାନା ଅଧୀନସ୍ଥ କୋର୍କାସ୍ଥିତ ସିଆର୍ପିଏଫ୍ କ୍ୟାମ୍ପରେ ଗତକାଲି ଦୀପକ ଓ ରୋହିତ ଆତ୍ମସମର୍ପଣ କରିଛନ୍ତି। ଦୀପକ ଲାଗି 29 ଲକ୍ଷ ଏବଂ ରୋହିତ ଲାଗି 14 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସମାଜର ମୁଖ୍ୟ ସ୍ରୋତକୁ ପ୍ରତ୍ୟାବର୍ତ୍ତନ କରିବା ଆଶାରେ ଉଭୟ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ବାଲାଘାଟ ଏସ୍ପି ଆଦିତ୍ୟ ମିଶ୍ରା କହିଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ସରକାର 2025-26 ଆର୍ଥିକ ବର୍ଷ ଲାଗି 14 କିଲୋ 200 ଗ୍ରାମ ସିଲିଣ୍ଡର ପିଛା ହିତାଧିକାରୀଙ୍କୁ 300 ଟଙ୍କା ରିହାତି ପ୍ରଦାନ କରୁଛନ୍ତି। ଗତକାଲି ଲୋକସଭାର ପ୍ରଶ୍ନକାଳରେ ଏକ ପ୍ରଶ୍ନର ଉତ୍ତର ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହା କହିଛନ୍ତି। ଶ୍ରୀ ପୁରୀ କହିଛନ୍ତି ବାର୍ଷିକ 9 ସିଲିଣ୍ଡର ଲାଗି ଏହି ରିହାତି ପ୍ରଦାନ କରାଯାଉଛି। ଦେଶରେ ସ୍ୱଚ୍ଛ ଶକ୍ତିର ସମ୍ପ୍ରସାରଣ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରାତିରେ ତାଙ୍କର ନୂଆଦିଲ୍ଲୀ ସରକାରୀ ବାସଭବନରେ ଏନ୍ଡିଏ ସାଂସଦମାନଙ୍କ ଲାଗି ଏକ ସ୍ୱତନ୍ତ୍ର ନୈଶ ଭୋଜିର ଆୟୋଜନ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି ସୁଶାସନ ଜାତୀୟ ବିକାଶ ଏବଂ ଆଞ୍ଚଳିକ ଆକାଂକ୍ଷା ପୂରଣ କରିବା ଦିଗରେ ଏନ୍ଡିଏ ପରିବାରର ଏହା ହେଉଛି ମିଳିତ ପ୍ରତିବଦ୍ଧତା। ଆଗାମୀ ବର୍ଷରେ ଜାତୀୟ ବିକାଶ ଯାତ୍ରାରେ ନିଜକୁ ସାମିଲ କରିବା ସହିତ ଦେଶକୁ ଅଧିକ ସଶକ୍ତ କରିବା ଲାଗି ଏନ୍ଡିଏ ମିଳିତ ଭାବେ କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। 30ତମ ଆନ୍ତର୍ଜାତିକ କେରଳ ଚଳଚ୍ଚିତ୍ର ମହୋତ୍ସବ ଆଜିଠାରୁ ଥିରୁବନନ୍ତପୁରମ୍ରେ ଆରମ୍ଭ ହେଉଛି। ଟୋକିଓ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବର ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ବିଜେତା ପାଲେଷ୍ଟାଇନ୍ 36 ଆଜି ଉଦ୍ଘାଟନୀ ଉତ୍ସବରେ ପ୍ରଦର୍ଶିତ ହେବ। କେରଳ ରାଜ୍ୟ ଚଳଚ୍ଚିତ୍ର ଏକାଡେମୀ ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି 8-ଦିନିଆ ମହୋତ୍ସବରେ 26 ବର୍ଗରେ 82 ଦେଶର 206 ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଗତକାଲି ମୁମ୍ବାଇଠାରେ ଇଟାଲୀର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ଓ ଆନ୍ତର୍ଜାତିକ ସହଯୋଗ ମନ୍ତ୍ରୀ ଆଣ୍ଟ୍ରୋନିଓ ତାଜାନିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷକରି ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା, ବାଣିଜ୍ୟ ଯୋଗାଣ ଶୃଙ୍ଖଳକୁ ସମ୍ପ୍ରସାରିତ କରିବା, ସବୁଜ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଉପରେ ଆଲୋଚନା କରାଯାଇଛି। କ୍ରିକେଟ୍ ଚଣ୍ଡୀଗଡ଼ରେ ଗତକାଲି ରାତିରେ ଅନୁଷ୍ଠିତ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଭାରତକୁ 51 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 213 ରନ୍ କରିଥିଲା। ଦଳ ପକ୍ଷରୁ କ୍ୱିଣ୍ଟନ୍ ଡି ଡକ୍ ସର୍ବାଧିକ 90 ରନ୍ କରିଥିଲେ। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ 2 ୱିକେଟ୍ ଅକ୍ତିଆର କରିଥିଲେ। 214 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ 5 ବଲ୍ ବାକି ଥାଇ 162 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ତିଲକ ବର୍ମା ସର୍ବାଧିକ 62 ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକାର ଓଟନିଲ୍ ବାର୍ଥମାନ 4 ୱିକେଟ୍ ଅକ୍ତିଆର କରିଥିଲେ। କ୍ୱିଣ୍ଟନ୍ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି 5 ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ର କଟକଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ହୋଇଥିଲା। ବର୍ତ୍ତମାନ ଏହି ସିରିଜ୍ 1-1 ବରାବର ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଲାଗି ମିଳିତ ଭାବେ କାର୍ଯ୍ୟ କରିବାକୁ ନିଜର ପ୍ରତିବଦ୍ଧତା ଦୋହରାଇଲେ ଭାରତ ଓ ଆମେରିକା। କୋଭିଡ୍ ମହାମାରୀ ସମୟରେ କର୍ତ୍ତବ୍ୟରତ ଡାକ୍ତରଙ୍କ ପରିବାରବର୍ଗ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ 50 ଲକ୍ଷ ଟଙ୍କାର ବୀମା ରାଶି ପାଇପାରିବେ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଇମ୍ଫାଲସ୍ଥିତ ନୁପିଲାଲ ସ୍ମାରକୀ ସ୍ଥଳୀରେ ବୀର ମହିଳା ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।